ആകാശവാണി ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ଆଜି ମାଓ ମୁକାବିଲା ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତେଲଙ୍ଗାନା ରାଜ୍ୟ ବିଜେପି ପରିଷଦର ଏକ ବୈଠକରେ ଆଜି ଅଧ୍ୟକ୍ଷତା କରିବେ। ଛତିଶଗଡ଼ରେ ଭୋଟର ତାଲିକା ରାଜ୍ୟର ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ପ୍ରକାଶ କରାଯାଇଛି। ସିକିମ୍ର ତିସ୍ତା ନଦୀ ଉପକୂଳରେ ହଠାତ୍ ବନ୍ୟା ଆସିବା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ତଦାରଖ କରାଯାଉଛି ଏବଂ ଆଇସିସି ବିଶ୍ୱକପ୍ ପ୍ରତିଯୋଗିତାର ଗତକାଲି ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ 9 ୱିକେଟ୍ରେ ପରାସ୍ତ କରିଛି। ନୂଆଦିଲ୍ଲୀଠାରେ ଆଜି ମାଓ ମୁକାବିଲା ସଂକ୍ରାନ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମାଓ ପ୍ରଭାବିତ ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ମାଓବାଦୀଙ୍କ ସ୍ଥିତି ଏବଂ ଏହାର ମୁକାବିଲା ସଂକ୍ରାନ୍ତ ରଣନୀତି ଉପରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶାରୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏବଂ ପୁଲିସ୍ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏହି ବୈଠକରେ ଯୋଗଦେବେ। ସେହିପରି ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଆଦି ରାଜ୍ୟର ପ୍ରତିନିଧିମାନେ ମଧ୍ୟ ଏହି ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତେଲଙ୍ଗାନାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଜି ସନ୍ଧ୍ୟାରେ ହାଇଦ୍ରାବାଦର ଘଟକେଶ୍ୱରଠାରେ ପାର୍ଟିର ରାଜ୍ୟ ପରିଷଦ ବୈଠକରେ ନେତୃତ୍ୱ ନେବେ। ଏହି ବୈଠକରେ ନିର୍ବାଚନ ସମ୍ପର୍କିତ ପ୍ରସଙ୍ଗ ଏବଂ ଆଗାମୀ ନିର୍ବାଚନ ପାଇଁ କୌଶଳ ପ୍ରସ୍ତୁତ କରାଯିବ। ପାର୍ଟିର ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସମେତ ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ, ତରୁଣ ଚୁଗ୍, ସୁନୀଲ ବଂଶଲ ଓ ବନ୍ଦୀ ସଞ୍ଜୟ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଇତିମଧ୍ୟରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ଶାଖା ସଭାପତି ଜି କିଷନ ରେଡ୍ଡୀ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଡିଲାବାଦଠାରେ ଆସନ୍ତା 10 ତାରିଖ ଦିନ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗତକାଲି ସନ୍ଧ୍ୟାରେ ପାଟନାଠାରେ ପାର୍ଟିର ବିହାର ରାଜ୍ୟ ବିଧାନସଭା ସଦସ୍ୟ ଓ କୋର୍ କମିଟି ସଦସ୍ୟମାନଙ୍କର ବୈଠକରେ ଯୋଗ ଦେଇଥିଲେ। ଖବରରୁ ଜଣାପଡ଼ିଛି ଶ୍ରୀ ନଡ୍ଡା ବିହାରରେ ରାଜନୈତିକ ପରିସ୍ଥିତି ଓ ଅନ୍ୟ ସାଂଗଠନିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଶ୍ରୀ ନଡ୍ଡା ବୈଠକରେ କହିଛନ୍ତି ପାର୍ଟି ଏହାର ନେତାମାନେ ଜନସାଧାରଣ ସହ ସମ୍ପର୍କ ସ୍ଥାପନ କରିବାକୁ ସବୁବେଳେ ଉଦ୍ୟମ କରିବା ଉଚିତ। ବିହାରକୁ ଦିନିକିଆ ଗସ୍ତରେ ଯାଇଥିବାବେଳେ ଶ୍ରୀ ନଡ୍ଡା ଅନେକ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପୂର୍ବରୁ ଶ୍ରୀ ନଡ୍ଡା ବିଜେପିର ପ୍ରତିଷ୍ଠାତା ନେତା କୈଳାସପତି ମିଶ୍ରଙ୍କର 100ତମ ଜନ୍ମଦିନରେ ଯୋଗ ଦେଇଥିଲେ। ପାଟନାଠାରେ ଆୟୋଜିତ ଏକ ଉତ୍ସବରେ ଉଦ୍ବୋଧନ ଦେବାବେଳେ ଶ୍ରୀ ନଡ୍ଡା କହିଛନ୍ତି 2025 ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱରେ ଏନ୍ଡିଏ ରାଜ୍ୟରେ ସରକାର ଗଠନ କରିବ। ଆଗାମୀ ଲୋକସଭା ନିର୍ବାଚନରେ ରାଜ୍ୟରେ ଅଧିକାଂଶ ଆସନରେ ତାଙ୍କ ପାର୍ଟି ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶ୍ରୀ ନଡ୍ଡା ନୀତିଶ କୁମାର, ଲାଲୁ ପ୍ରସାଦଙ୍କ ନେତୃତ୍ୱାଧୀନ ସରକାରକୁ ସମାଲୋଚନା କରିବା ସଙ୍ଗେ ସଙ୍ଗେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ସରକାର ଦୁର୍ନୀତିରେ ଲିପ୍ତ ରହିଛି ବୋଲି ଅଭିଯୋଗ କରିଛନ୍ତି। ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ସେ ଘୋର ସମାଲୋଚନା କରିବା ସଙ୍ଗେ ସଙ୍ଗେ ପରିବାରବାଦ, ରାଜନୀତି ଓ ଦୁର୍ନୀତି ପାଇଁ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷାରୋପ କରିଛନ୍ତି। ଜାତିଭିତ୍ତିକ 2022 ସର୍ଭେକୁ ନେଇ ନୀତିଶ ସରକାରଙ୍କୁ ସେ ସମାଲୋଚନା କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ସାମାଜିକ ନ୍ୟାୟ କ୍ଷେତ୍ରରେ ବିଜେପି ହେଉଛି ପ୍ରକୃତ କାମ କରୁଥିବା ଦଳ। ଏହି ଦଳ ଅନେକ କାମ କରିଛି ବୋଲି ସେ କହିଛନ୍ତି। ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗର ସ୍ୱଚ୍ଛତା ଅଭିଯାନ 3 ଜୋରସୋରରେ ଆଗେଇ ଚାଲିଛି। କର୍ମସ୍ଥଳୀରେ ପରିଷ୍କାର ପରିଚ୍ଛନ୍ନତାକୁ ଆଗେଇ ନେବା ଲାଗି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେପ୍ଟେମ୍ବର 15 ତାରିଖରୁ ଏହି ଅଭିଯାନର ପ୍ରସ୍ତୁତି ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅଭିଯାନ ଅକ୍ଟୋବର 2 ତାରିଖରୁ ଆରମ୍ଭ ହୋଇଛି ଏବଂ ମାସ ଶେଷ ପର୍ଯ୍ୟନ୍ତ ଏହା ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଏହି ଅଭିଯାନ ଚଳାଇଛି। ସର୍ବସାଧାରଣ ଅଭିଯୋଗ, ପାର୍ଲାମେଣ୍ଟ ସଦସ୍ୟମାନଙ୍କର ସନ୍ଦେଶ, ପାର୍ଲାମେଣ୍ଟ ପ୍ରତିଶ୍ରତି, ପରିଷ୍କାର ପରିଚ୍ଛନ୍ନତା, ପୁରୁଣା ଜିନିଷକୁ ନଷ୍ଟ, ପୁରୁଣା ଫାଇଲ୍ଗୁଡ଼ିକୁ ନଷ୍ଟ କରିବା ଓ ଅନ୍ୟ ସ୍ୱଚ୍ଛତା କାର୍ଯ୍ୟକଳାପ ଚାଲିଛି। ମନ୍ତ୍ରଣାଳୟ ପକ୍ଷରୁ ରେକର୍ଡପତ୍ରଗୁଡ଼ିକର ଉତ୍ତମ ପରିଚାଳନା ପାଇଁ ଏହି ଅଭିଯାନକୁ ବ୍ୟବହାର କରାଯାଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମୁଖ୍ୟ ସଚିବାଳୟ ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ପ୍ରସ୍ତୁତି ପର୍ଯ୍ୟାୟରେ ଲକ୍ଷ୍ୟଗୁଡ଼ିକ ବିଭିନ୍ନ ମାନଦଣ୍ଡ ଅଧୀନରେ ଚୂଡ଼ାନ୍ତ କରାଯାଇଥିଲା। ଏହି ଅଭିଯାନରେ ବିଭିନ୍ନ ସ୍ଥାନଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ କରାଯିବ ଓ ସ୍ୱଚ୍ଛତା ବିଷୟରେ ଜନସଚେତନତା ସୃଷ୍ଟି କରାଯିବ। ପ୍ରତିରକ୍ଷା ବିଭାଗ ମଧ୍ୟ ସ୍ୱତନ୍ତ୍ର ଅଭିଯାନ 3କୁ କାର୍ଯ୍ୟକାରୀ କରୁଛି। 31,000 ଗାଡ଼ିକୁ ନିଲାମ କରିବା ପାଇଁ ବିଭାଗ ପକ୍ଷରୁ ଯୋଜନା ଚାଲିଛି। ଏହା ଜରିଆରେ 40 କୋଟି ଟଙ୍କା ରାଜସ୍ୱ ଆଦାୟ କରାଯିବାର ଲକ୍ଷ୍ୟ ରହିଛି। ଆୟୁଷ ମନ୍ତ୍ରଣାଳୟ ମଧ୍ୟ ସଫେଇ ଅଭିଯାନ ପାଇଁ ଲକ୍ଷ୍ୟ ରଖିଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟକଳାପ ହାତକୁ ନିଆଯାଇଛି। ଏହା ଅଧୀନରେ ଥିବା ପ୍ରତିଷ୍ଠାନ, ସଂଗଠନ ଓ ପରିଷଦଗୁଡ଼ିକରେ ସଫେଇ ଅଭିଯାନ ଚାଲିଛି। ପେନ୍ସନ୍ ଉପଭୋଗୀ କଲ୍ୟାଣ ବିଭାଗ ଚଳିତ ବର୍ଷ 5,000 ସାଧାରଣ ଅଭିଯୋଗ ଓ 600 ସାଧାରଣ ଅଭିଯୋଗ ଅପିଲ ସମାଧାନ କରିବାକୁ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ସାଂସ୍କୃତିକ ବୌଦ୍ଧିକତା ମହାନ ସାଧୁସନ୍ଥମାନଙ୍କ ବାଣୀ ସହ ଜଡ଼ିତ, ଯାହା ଏକ ଭାରତ ଶ୍ରେଷ୍ଠ ଭାରତର ଧାରଣାକୁ ଆହୁରି ସୁଦୃଢ଼ କରିଛି। ଶ୍ରୀ ରାମଲିଙ୍ଗା ସ୍ୱାମୀଙ୍କ 200ତମ ଜୟନ୍ତୀ ଉପଲକ୍ଷେ ଏକ ଭିଡ଼ିଓ ବାର୍ତ୍ତାରେ ସେ କହିଛନ୍ତି, ଶ୍ରୀ ରାମଲିଙ୍ଗା ସ୍ୱାମୀ ଦେଶର ସବୁଠୁ ସମ୍ମାନନୀୟ ସନ୍ଥ ଥିଲେ। ତାଙ୍କର ଆଧ୍ୟାତ୍ମିକ ବାଣୀଗୁଡ଼ିକ ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ଅନୁପ୍ରାଣିତ କରୁଛି। ତାଙ୍କର ବାଣୀର ପ୍ରଭାବ ସମଗ୍ର ବିଶ୍ୱରେ ପଡ଼ିଛି ଓ ଅନେକ ସଂଗଠନ ତାଙ୍କର ଆଦର୍ଶ ଓ ଚିନ୍ତାଧାରା ଉପରେ କାର୍ଯ୍ୟ କରୁଛନ୍ତି। ଜାତୀୟ ଶିକ୍ଷାନୀତି ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ଏହା ସମଗ୍ର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣୁଛି ଓ ଏଥିରେ ନବୀକରଣ, ଗବେଷଣା ଓ ବିକାଶ ଉପରେ ଆଲୋକପାତ କରାଯାଇଛି। ବିଗତ 9 ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଓ ମେଡିକାଲ କଲେଜ ସ୍ଥାପନ ହୋଇଥିବାର ଦର୍ଶାଇ ସେ କହିଛନ୍ତି, ଯୁବବର୍ଗ ବର୍ତ୍ତମାନ ସେମାନଙ୍କର ମାତୃଭାଷାରେ ଅଧ୍ୟୟନ କରି ଡାକ୍ତର ଓ ଇଞ୍ଜିନିୟର ହୋଇପାରିବେ। ମାତୃଭାଷା ଯୁବାମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି।
ଛତିଶଗଡ଼ରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ରାଜ୍ୟର ସବୁ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଏହି ତାଲିକା ପ୍ରକାଶ କରାଯାଇଛି। ନୂଆ ଭୋଟଦାତାମାନଙ୍କୁ ପଞ୍ଜିକୃତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଚାଲିଥିଲା। ନୂଆ ଭୋଟର ତାଲିକାରେ 7,19,000 ଭୋଟଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ 2,03,00,000 ଭୋଟଦାତା ଅଛନ୍ତି। ରାଜ୍ୟରେ ପୁରୁଷମାନଙ୍କ ଅପେକ୍ଷା ଅଧିକ ମହିଳା ଭୋଟଦାତା ଥିବାର ଜଣାପଡ଼ିଛି। ବର୍ତ୍ତମାନ ସମ୍ପ୍ରତି ପ୍ରକାଶିତ ଭୋଟର ତାଲିକାରେ 1,02,00,000 ପଞ୍ଜିକୃତ ମହିଳା ଭୋଟଦାତା ଥିବାବେଳେ ପୁରୁଷ ଭୋଟଦାତାଙ୍କ ସଂଖ୍ୟା 1,01,00,000 ରହିଛି। 18ରୁ 20 ବର୍ଷ ଭିତରେ 18,68,000 ଭୋଟଦାତା ରହିଛନ୍ତି। ଏମାନେ ପ୍ରଥମଥର ପାଇଁ ବିଧାନସଭା ସକାଶେ ଭୋଟ ଦେବେ। 80 ବର୍ଷରୁ ଉର୍ଦ୍ଧ ପ୍ରାୟ 1,86,000 ଭୋଟଦାତା ରହିଛନ୍ତି। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ରୀନା ବାବା ସାହେବ କାଙ୍ଗଲେ କହିଛନ୍ତି, ନୂଆ ନାଁ ତାଲିକାରେ ଯୋଡ଼ିବା ପାଇଁ କାର୍ଯ୍ୟ ଜାରି ରହିବ। ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ନୂଆ ନାଁ ଯୋଡ଼ିବା ପାଇଁ ଆବେଦନଗୁଡ଼ିକୁ ମନୋନୟନ ପତ୍ର ଦାଖଲର 10 ଦିନ ପୂର୍ବ ପର୍ଯ୍ୟନ୍ତ ଗ୍ରହଣ କରାଯିବ। ଚଳିତ ବର୍ଷ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି।
ସିକିମ୍ର ତିସ୍ତା ନଦୀ ଅବବାହିକାରେ ହଠାତ୍ ବନ୍ୟା ଆସିଯିବା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିରନ୍ତର ଭାବେ ତଦାରଖ କରାଯାଉଛି। ଶକ୍ତି ସଚିବ ପଙ୍କଜ ଅଗ୍ରୱାଲ ଗତକାଲି ଏନ୍ଏଚ୍ପିସି ସହ ଏକ ଜରୁରୀକାଳୀନ ବୈଠକରେ ପରିସ୍ଥିତିକୁ ସମୀକ୍ଷା କରିଛନ୍ତି। ସେହି ବୈଠକରେ ଶକ୍ତି ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ବିଦ୍ୟୁତ୍ କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ତିସ୍ତା ନଦୀ ଅବବାହିକାରେ ହଠାତ୍ ବନ୍ୟା ଆସିଯିବାରୁ ତଳିଆ ଅଞ୍ଚଳରେ ଥିବା ତିସ୍ତା ଭି ଜଳବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ତଦାରଖ ଓ ପାମ୍ପୋକ୍ ମଧ୍ୟରେ ବନ୍ୟା ଜଳରେ ବୁଡ଼ିଯାଇଛି। ସେହି ଅଞ୍ଚଳରେ ଯୋଗାଯୋଗ ଓ ପରିବହନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରକଳ୍ପ ସ୍ଥାନକୁ ସବୁ ରାସ୍ତା ଏପରିକି ଆବାସିକ କଲୋନୀଗୁଡ଼ିକ ନଷ୍ଟ ହୋଇଯାଇଛି। ଶକ୍ତି ମନ୍ତ୍ରଣାଳୟ କହିଛି, ବର୍ତ୍ତମାନ ଶକ୍ତିକେନ୍ଦ୍ରଗୁଡ଼ିକ ବନ୍ଦ ରଖାଯାଇଛି ଏବଂ କୌଣସି ବିଦ୍ୟୁତ୍ ଉତ୍ପାଦନ ହେଉନାହିଁ।
ଆଇସିସି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ପ୍ରଥମ ଦିନରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ 9 ୱିକେଟ୍ରେ ପରାସ୍ତ କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ ଦଳ 223 ରନ୍ ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ପାଇଁ ଧାର୍ଯ୍ୟ କରିଥିଲା। ନ୍ୟୁଜିଲାଣ୍ଡ ଦଳ 36 ଓଭର 2 ବଲ୍ରେ ଗୋଟିଏ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲା। ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା। ଆଜି ପାକିସ୍ତାନ ନେଦରଲ୍ୟାଣ୍ଡ ବିରୁଦ୍ଧରେ ମୁକାବିଲା ହେବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।
ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀଠାରେ ଆଜି ମାଓ ମୁକାବିଲା ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତେଲଙ୍ଗାନା ରାଜ୍ୟ ବିଜେପି ପରିଷଦର ଏକ ବୈଠକରେ ଆଜି ଅଧ୍ୟକ୍ଷତା କରିବେ। ଛତିଶଗଡ଼ରେ ଭୋଟର ତାଲିକା ରାଜ୍ୟର ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ପ୍ରକାଶ କରାଯାଇଛି। ସିକିମ୍ର ତିସ୍ତା ନଦୀ ଉପକୂଳରେ ହଠାତ୍ ବନ୍ୟା ଆସିବା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ତଦାରଖ କରାଯାଉଛି ଏବଂ ଆଇସିସି ବିଶ୍ୱକପ୍ ପ୍ରତିଯୋଗିତାର ଗତକାଲି ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ 9 ୱିକେଟ୍ରେ ପରାସ୍ତ କରିଛି।